આકાશવાણી ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ତ୍ରୟୋଦଶ ଆସିଆନ୍ ଭାରତ ମିଳିତ କମିଟି ବୈଠକ। କେରଳମ୍ର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ। ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ୍ର ଆକ୍ରମଣ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ଇଣ୍ଡୋନେସିଆ ଗସ୍ତ ଶେଷ କରି ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣଠାରେ ଆଜି ପହଞ୍ଚିବେ। ଗସ୍ତ ଅବସରରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଯୋଗଦେବେ। ସେଠାରେ ଉଭୟ ଦେଶର ବ୍ୟାବସାୟିକ ନେତୃମଣ୍ଡଳୀଙ୍କୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଷ୍ଟ୍ରେଲିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ। ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆଲବାନିଜ୍ଙ୍କ ସହ ପ୍ରଧାନମନ୍ତ୍ରୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇଣ୍ଡୋନେସିଆର ଯୋଗ୍ୟକର୍ତ୍ତାସ୍ଥିତ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ପ୍ରମ୍ବାନନ ମନ୍ଦିରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିଦର୍ଶନ କରିଛନ୍ତି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆଣ୍ଟୋଙ୍କ ସହ ଏହି ଗସ୍ତରେ ସେ ଯାଇଥିଲେ। ଗେମଲାନ୍ ସମୂହର ପ୍ରତିନିଧିତ୍ୱ ସ୍ୱର ଏବଂ ଶାସ୍ତ୍ରୀୟ ଯୋଗ୍ୟକର୍ତ୍ତା ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଶ୍ରୀ ମୋଦିଙ୍କୁ ସେଠାରେ ପାରମ୍ପରିକ ସ୍ୱାଗତ କରାଯାଇଥିଲା। ଇଣ୍ଡୋନେସିଆର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଏହା ପ୍ରତିଫଳନ କରୁଛି। ଉଭୟ ନେତା ନବମ ଶତାବ୍ଦୀର ଏହି ମନ୍ଦିର ପରିଦର୍ଶନ କରିବା ଅବସରରେ ଶ୍ରୀ ମୋଦି ମୁଖ୍ୟ ଶିବ ମନ୍ଦିରରେ ପ୍ରାର୍ଥନା କରିଥିଲେ। ସେଠାରେ ଏକ ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି,
ଯୋଗ୍ୟକର୍ତ୍ତା କେ ଇସ୍ ଭବ୍ୟ ମନ୍ଦିର କମ୍ପ୍ଲେକ୍ସ ଅବ ଜବ ହମ୍ ପୁନର୍ନିର୍ମାଣ କା କାମ କରନେ ଜା ରହେ ହୈଁ ଔର ୟେ ୟୁନେସ୍କୋ କା ୱର୍ଲ୍ଡ ହେରିଟେଜ୍ ହୈ। ଦୁନିଆ କେ ଦୂର ଦୂର କ୍ଷେତ୍ରୋ ମେ କହିଁ ପର ଭି ଜାଏ ହମେ କହିଁ ନା କହିଁ ଭାରତ କେ ସାଂସ୍କୃତିକ ବିରାସତ କେ ଦର୍ଶନ ହୋତେ ହୈଁ। ୟେ ପୁରେ ସାଉଥ ଇଷ୍ଟ ଏସିଆ କା ଦୂସରା ସବସେ ବଡ଼ା ହମାରୀ ବିରାସତ କି ପହଚାନ ହୈ।
ଇଣ୍ଡୋନେସିଆରେ ଆଇଆଇଏମ୍ ବେଙ୍ଗାଲୁରୁ ଏହାର କ୍ୟାମ୍ପସ୍ ପ୍ରତିଷ୍ଠା କରିବ। ଇଣ୍ଡୋନେସିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ଏ ସମ୍ପର୍କରେ ଘୋଷଣା କରିଥିଲେ। ଜାଭାର ପୂର୍ବାଞ୍ଚଳସ୍ଥିତ ସିଂହସାରୀ ସ୍ୱତନ୍ତ୍ର ଆର୍ଥିକ ଜୋନ୍ରେ ଏହି କ୍ୟାମ୍ପସ୍ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ହୋଇଛି। ଆସିଆନ୍ କ୍ଷେତ୍ରର ଛାତ୍ରଛାତ୍ରୀ ଏବଂ ବୃତ୍ତିଗତଙ୍କୁ ଏହି ଅନୁଷ୍ଠାନ ମାଧ୍ୟମରେ ଆନୁଷ୍ଠାନିକ ଶିକ୍ଷା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପ୍ରଦାନ କରାଯିବ। ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଉଚ୍ଚଶିକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସିଆନ୍ ଭାରତ ବାଣିଜ୍ୟ ଚୁକ୍ତି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ତ୍ରୟୋଦଶ ମିଳିତ କମିଟି ବୈଠକ ଆୟୋଜିତ ହେଉଛି। ଆସନ୍ତା ଦଶ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଚାଲିବ। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆସିଆନ୍ ଭାରତ ବାଣିଜ୍ୟ ସାମଗ୍ରିକ ଚୁକ୍ତିନାମା ମିଳିତ କମିଟି ଏହା ଅଧୀନରେ ଗଠିତ ଉପକମିଟିଗୁଡ଼ିକୁ ସେମାନଙ୍କର କାର୍ଯ୍ୟକ୍ଷେତ୍ର ପାଇଁ ମାର୍ଗଦର୍ଶନ କରୁଛି। ଚୁକ୍ତିନାମାର କାର୍ଯ୍ୟାନ୍ୱୟନକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବକେୟା ପଡ଼ିଥିବା ପଦକ୍ଷେପଗୁଡ଼ିକୁ ଚୂଡ଼ାନ୍ତ କରିବା ନେଇ ମିଳିତ କମିଟି ପଦକ୍ଷେପ ଗ୍ରହଣ କରିଛି। ଉପକମିଟିଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ଚଳିତ ତ୍ରୟୋଦଶ ମିଳିତ କମିଟି ବୈଠକ ଅବସରରେ ଆଠଟି ଉପକମିଟି ମଧ୍ୟରୁ ତିନିଟିର ବୈଠକ ଅନୁଷ୍ଠିତ ହେଉଛି। ମିଳିତ କମିଟି ବୈଠକ ଗତକାଲି ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ନୀତିନ କୁମାର ଯାଦବ ଏବଂ ମାଲେସିଆର ନିବେଶ ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟର ଉପସଚିବ ମାସ୍ତୁର ଅହମ୍ମଦ ମୁସ୍ତାଫାଙ୍କ ସହ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଆସିଆନ୍ ସଦସ୍ୟ ରାଷ୍ଟ୍ର ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓପିଡିଆର, ମାଲେସିଆ, ମ୍ୟାମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଭିଏତନାମର ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଏବଂ ତଜ୍ଜନିତ ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଲୋଚନା କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ଗତ କିଛିଦିନ ଧରି ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ଦୈନନ୍ଦିନ ଜୀବନଯାତ୍ରା ବ୍ୟାହତ ହୋଇଛି। ବର୍ଷା ଏବଂ ଜଳବନ୍ଦୀ ଜନିତ ପରିସ୍ଥିତି ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ ଶ୍ରୀ ଶାହା ଆଲୋଚନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେରଳମର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀ ଏବଂ ସଚିବ ଅନିଲ ମଲ୍ଲିକ ବୈଠକର ମୁଖ୍ୟ ଅଧିବେଶନରେ ଯୋଗ ଦେଇଥିଲେ। ପୂର୍ବାହ୍ନରେ ଅନୁଷ୍ଠିତ ଅନ୍ୟ ଏକ ପୂର୍ଣ୍ଣାଙ୍ଗ ବୈଠକରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ସଚିବ ଅନିଲ ମଲ୍ଲିକ ଯୋଗ ଦେଇଥିଲେ। ଗ୍ରାମୀଣ ବିକାଶ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ବୈଷୟିକ ଏବଂ ଗଣିତ, ପୁଷ୍ଟିସାର ଶିକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଧାରିତ ଦେଶର ସଫଳତାକୁ ପ୍ରତିପାଦନ କରୁଥିବା ଏକ ପ୍ରଦର୍ଶନୀ ମଧ୍ୟ ସେଠାରେ ଆୟୋଜନ କରାଯାଇଛି। କେରଳମର ମୁଖ୍ୟମନ୍ତ୍ରୀ ଭିଡି ସତୀଶନ ଏହି ସମ୍ମିଳନୀରେ ଆଜି ସନ୍ଧ୍ୟାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଏହି ଦୁଇଦିନିଆ ସମ୍ମିଳନୀ ଉଦ୍ଯାପିତ ହେବ। ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସେବାତୀର୍ଥଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15ରୁ ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ଏଲ୍ ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ବୈଠକରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ଜୁନ୍ ଏବଂ ଜୁଲାଇ ମାସର ବର୍ଷା ସ୍ଥିତି ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଏଲ୍ ନିନୋର ପ୍ରଭାବର ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ବୈଠକରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଚଳିତ ଶ୍ରୀ ଅମରନାଥ ଜୀ ଯାତ୍ରା ପାଇଁ ଜାମ୍ମୁ କାଶ୍ମୀର ପ୍ରଶାସନ ଏକ ନୂତନ ପରାମର୍ଶବଳୀ ଜାରି କରିଛି। ପଞ୍ଜୀକରଣ ପ୍ରକ୍ରିୟା ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ତୀର୍ଥଯାତ୍ରୀଙ୍କୁ ଅନୁରୋଧ କରାଯାଇଛି। ଆମ ଜାମ୍ମୁ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଦୈନିକ ତୀର୍ଥଯାତ୍ରୀଙ୍କ ଯାତ୍ରା ସୀମା ବଳବତ୍ତର ରଖାଯାଇଛି। ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଥିବା ତାରିଖରେ ଯାତ୍ରା କରିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି। ତତ୍କାଳ ପଞ୍ଜୀକରଣ ବ୍ୟବସ୍ଥା ସୀମିତ ସଂଖ୍ୟାରେ ଉପଲବ୍ଧ ରହିଛି ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ପଞ୍ଜୀକୃତ ନ ହୋଇଥିବା ତୀର୍ଥଯାତ୍ରୀଙ୍କୁ ଯାତ୍ରା ମାର୍ଗରେ ଆଗକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ଦିବସ ପୂର୍ବରୁ ପଞ୍ଜୀକୃତ ଯାତ୍ରୀଙ୍କୁ ଶ୍ରୀ ଅମରନାଥ ଜୀ ଯାତ୍ରାରେ ଯିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। କେତେକ ଆମେରିକୀୟ ସାମରିକ ପ୍ରତିଷ୍ଠାନ ଉପରେ ଇରାନ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ ପ୍ରଦେଶ ଏବଂ ବନ୍ଦର ସହର ମସାହାର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ 85 ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତସ୍ଥିତ ଅଲ୍ସାଲେମ୍ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସେଇ ଦିଆଯାଇଛି ବୋଲି ରେଭଲ୍ୟୁସନାରୀ ଗାର୍ଡ କର୍ପସର ମୁଖପାତ୍ର ସୂଚନା ଦେଇଛନ୍ତି। ଚୀନ୍ର ଉତ୍ତର ପଶ୍ଚିମ ପର୍ବତମାଳା ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 21 ହୋଇଛି। ଉଦ୍ଧାର ପାଇଥିବା 12 ମଧ୍ୟରୁ 7 ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଭୂସ୍ଖଳନ ସମୟରେ ଜଙ୍ଗଲ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଶ୍ରମିକମାନେ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଦେଶର କେନ୍ଦ୍ରାଞ୍ଚଳ ଏବଂ ପୂର୍ବାଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଜାମ୍ମୁ କାଶ୍ମୀର, ଲଦାଖ, ହରିୟାଣା, ହିମାଚଳ ପ୍ରଦେଶର ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକ୍କିମ, ବିହାର, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ଘଡ଼ଘଡ଼ି, ବିଜୁଳି ଏବଂ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ 3 ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି 3rd ଆସିଆନ୍ ଭାରତ ମିଳିତ କମିଟି ବୈଠକ। କେରଳମର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ। ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନର ଆକ୍ରମଣ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।